କିଛି ରହି ନଥିଲା। ସବରକୁ ଦେଖି ସେହି ମାଡ଼ି ଆସିଲା, ମହାନନ୍ଦରେ ସେହି ଜିଭ ବୁଲାଇ ସବର ରକ୍ତ ମାଂସକୁ ଦେଲା ସେ ଖାଇ।
ପଶିଲା ସ୍ନାହାନ ପାଇଁ, ସ୍ନାହାନ ଶରୀର ସେହି
ଶିବ ଶିବରାତ୍ରି ବ୍ରତ ଫଳ ଦାନ କରିବ ତାହେଲେ ମୁଁ କତି ତୁହି ଲଭି ବୁଝାଣ ନହେଲେ ମୁଁ କତି ନାହିଁ ବ୍ରାହ୍ମଣ ଶୁଣ ବ୍ରାହ୍ମଣ କହିଲା ହେ ଯମରାଜନ ଦୟାକରି ସନ୍ଦେହ ମୋ କର ମୋଚନ ଥିଲା ଦରିଦ୍ର ହୋଇ ରହେ ସେ ଜନ।